ମୁଁ ଦଲି ପ୍ରଧାନ ବାଲିତଟା ସେ 38 ନମ୍ବର ୱାର୍ଡରୁ କହୁଛି। ଆଉ ବର୍ଷା ଦିନେ ଘରେ ପାଣି ପଶିଯାଉଛି, ସେଥିପାଇଁ ଦୁଆରେ ବନ୍ଧ ଦିଆହେଇଛି। ତଥାପି ଡେଇଁକି ପାଣି ପଶିଯାଉଛି, ପାଣି ବୋହିବାକୁ ଭାରି କଷ୍ଟ। ସବୁଥିରେ ପାଣି ବୁହା ବୋହି କରିକି ମୁଁ ସେଦିନ ହାଲିଆ ହେଇଯାଉଛି। ଆଉ ହଁ, ସେଥିରେ ବି ପିରିୟଡ଼ସ ଝିଅ ହେଲେ କି ମୁଁ ହେଲେ ସେଥିରେ ଅସୁବିଧା ହେଉଛି। ଆଉ ଭାରି କଷ୍ଟ ବସିବା ଉଠିବା ଖିଆ ପିଆ ପାଇଁକା। ଆଉ ଯଦି କିଛି ସୁବିଧା କରେ ଆମେ ଖୁସି ହେବୁ ଟିକେ।